ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ରାଇଜେ ହୋଇଥିବା ପହିଲା ଖେପ ନିର୍ବାଚନ ଥି 75.69% ଭୋଟ ହୋଇଛେ। ଇ ଭୋଟ ହାର ଗଲା 2019 ମସିହାନୁ 2% ଅଏକା ହେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍। ଶ୍ରୀ ଧଳ କହିଛନ୍ ଯେ ରାଜ୍ୟ ପହିଲା କ୍ଷେପ୍ର ମତଦାନ ଥି ପୁରୁଷମାନଙ୍କ ନୁ ମହିଳାମାନେ ଅଏକା ଭୋଟ ଦେଇଛନ୍। ମୋଟ 23,32,000 ପୁରୁଷ ମତଦାନ କରିଥିବା ବେଳେ 24,26,000 ମହିଳା ମତଦାନ କରିଛନ୍। ସେନ୍ତା ରାଜ୍ୟର ସ୍ୱାଭିମାନ ଅଞ୍ଚଳର ମତଦାନ ହାର ଖୁବ୍ ଭଲ ରହିଛି। ଜନଜାତି ସମୁଦାୟର ଲୋକେ ଉଷ୍ଣାକି ସହିତ ଭୋଟ ଦେଇକରି ଗଣତନ୍ତ୍ରର ମହାପର୍ବତୀ ସାମିଲ ହୋଇଛନ୍ ବୋଲି ଶ୍ରୀ ଧଳ କହିଛନ୍। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରର ଆଜି ରୋଡ୍ ଶୋ କରିବେ। ସକାଳ 9 ବଜେ ମାଉସୀମା ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ତକ୍ ହେବାକେ ଥିବା ଇ ରୋଡ୍ ଶୋ ଲାଗି ସବୁ ପ୍ରକାରର ଆୟୋଜନ ସରିଯାଇଛି ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍। ରୋଡ୍ ଶୋ ସରିଲା ଉତ୍ତରୁ ଶ୍ରୀ ନଡ୍ଡା ମଇଦାନେ ବରଗଡ଼, ପଦମପୁର ଆର୍ ସୁନ୍ଦରଗଡ଼ ନ ହେବାକେ ଥିବା ବିଜୟ ସଂକଳ୍ପ ସମାବେଶକେ ସମ୍ବୋଧିତ କରିବେ। ସେନ୍ତା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଇଜ୍ ଆର୍ ଆଇବାକାଲ୍ ଓଡ଼ିଶାର ମୋଟ 9 ଜାଗା ନ ହେବାକେ ଥିବା ଜନସଭାମାନଙ୍କେ ସମ୍ବୋଧିତ କରିବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି ବରଗଡ଼ ଜିଲ୍ଲାର ବିଜେପୁର, ସୋନପୁର ଜିଲ୍ଲାର ବୀରମହାରାଜପୁର ଆର୍ ଆଇବାକାଲ୍ ସୁନ୍ଦରଗଡ଼ ଜିଲ୍ଲାର ତଲସରା, ସୁନ୍ଦରଗଡ଼ ଆର୍ ରାଜଗାଙ୍ଗପୁରଠାରେ ହେବାକେ ଥିବା ଜନସଭାକେ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି। ବିଜେଡି ସଭାପତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେଲବୁଡ଼େ ଭୁବନେଶ୍ୱରର ଗୋଟିଏ ରୋଡ୍ ଶୋ କରିବେ। ଗଙ୍ଗନଗର ଛକନୁ ବାହାରିକରି ଇ ରୋଡ୍ ଶୋ ଜୀବନ ବୀମା କାର୍ଯ୍ୟାଳୟ, ଗୋପବନ୍ଧୁ ଛକ, ଡିଏଭି ଛକ, ନିକୋ ପାର୍କ ଦେଇକରି ରୂପାଲୀ ଛକ କରାଯିବା। ଅଖିଲ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ନିର୍ବାଚନୀ ପ୍ରଚାର ଲାଗି ଓଡ଼ିଶା ଗସ୍ତ ଆସୁଛନ୍। ଶ୍ରୀ ଖଡ୍ଗେ କନ୍ଧମାଳନ ଗୋଟିଏ ଜନସଭାକେ ସମ୍ବୋଧିତ କରିବେ। ଏତାର ସହିତ ଭୁବନେଶ୍ୱରଠାରେ ଗୋଟିଏ ସାମ୍ବାଦିକ ସମ୍ମିଳନୀଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି କଂଗ୍ରେସର ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍। ଆଜି ଜାତୀୟ ଡେଙ୍ଗୁ ଦିବସ। ଡେଙ୍ଗୁ ବାବଦେ ଲୋକଙ୍କୁ ସଚେତନ କରିବା ଲାଗି ଫି ବଛର ଇ ଦିବସ ପାଳନ କରାଯାଇଛି। ଜ୍ୱର ସହିତ ମୁଡ଼ଦୁଖା ଆର୍ ବାନ୍ତି ହେବା, ମୁହଁ ଆର୍ ନାକୁ ରକତ ବାହାର ସହିତ ଭୋକ ମରିଯିବାର ଆର୍ ପ୍ଲେଟ୍ଲେଟ୍ କମିଯିବାରଟା ହେଉଛି ଡେଙ୍ଗୁର ଲକ୍ଷଣ। ଏତାର ଭିତରୁ କେନ୍ସି ଲକ୍ଷଣ ଦେଖାଦେଲେ ପରୀକ୍ଷା କରାଇନେବାରକେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ସ୍ୱଚ୍ଛ ପରିବେଶ, ନିୟମିତ ମଶାରୀ ବ୍ୟବହାର କରବାର ଆଉ ଡେଙ୍ଗୁର ଲକ୍ଷଣ ଦେଖାଦେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରୀକ୍ଷା କରିକରି ଡେଙ୍ଗୁନୁ ସୁରକ୍ଷିତ ରହିହେବା। ଏଛେନ୍ ରାଇଜେ 40 ପରୀକ୍ଷା କେନ୍ଦ୍ରନ ଡେଙ୍ଗୁ ପରୀକ୍ଷଣ କରାଯାଉଛି। ଦରକାର ପଡ଼ିଲେ ଆହୁରି ପରୀକ୍ଷଣ କେନ୍ଦ୍ର ଖୋଲାଯିବା ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଡେଙ୍ଗୁ ଦିବସ ଲାଗି ଇ ବଛରର ବାର୍ତ୍ତା ରହିଛି ଲକ୍ଷଣ ଆର୍ ଚିକିତ୍ସା। ରାଇଜେ ଥିବା ମେଡିକାଲ କଲେଜମାନଙ୍କୁ ଆଇବା ଶିକ୍ଷା ବଛର 2024-25 ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲାଯିବା। ଏତାର ସହିତ ପିଜି ସିଟ୍ ସଂଖ୍ୟା ବିଲ୍ ବଢ଼ବା ବୋଲି ଜାତୀୟ ମେଡିକାଲ ଆୟୋଗ, ଏନ୍ଏମ୍ସିର ମେଡିକାଲ ଆସେସ୍ମେଣ୍ଟ ଆଣ୍ଡ ରେଟିଂ ବୋର୍ଡ ଏମ୍ଏଆର୍ବି ତରଫରୁ ଗଲାକାର ବିଜ୍ଞପ୍ତି ବାହାର କରାଯାଇଛି। ଏ ବାବଦେ ଏନ୍ଏମ୍ସି ଆର୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ସବୁ ମେଡିକାଲ କଲେଜମାନଙ୍କୁ ଚିଠି ଲେଖିକରି ଜଣାଇଛନ୍। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋ ତରଫରୁ ଚଳିତ ବଛରର ଭିନ୍ ଭିନ୍ ପାଠ୍ୟକ୍ରମ ଲାଗି ଗଲାକାଲିନୁ ଅନ୍ଲାଇନ୍ ଜରିଏ ନାଁ ଲେଖା ମୂଲ ହୋଇଛେ। ନାଁ ଲେଖା କାମ ଆଇବା ଜୁନ୍ ମାସର 30 ତକ ଚାଲିବ ବୋଲି ଇଗ୍ନୋ ତରଫରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନତି ଥିବା 15 ଜିଲ୍ଲାର 40 ଷ୍ଟଡି ସେଣ୍ଟର ଲାଗି ନାଁ ଲେଖା ହେବ। ଭାରତର ଅର୍ଥନୀତି 11 ଏଛେନ୍ 5 ଆସିଛି। ଦେଶ ଟେକ୍ନୋଲୋଜି ପୃଥିବୀ ସବୁନୁ ଭଲ ପ୍ରଦର୍ଶନ କରୁଛ ବୋଲି ବରିଷ୍ଠ ବିଜେପି ନେତା ଆଉ ଲୋକସଭା ବାଚସ୍କତି ଓମ୍ ବିର୍ଲା କହିଛନ୍। ଗଲାକାଲି ସମ୍ବଲପୂର୍ଣ୍ଣ ହୋଇଥିବା ମିଶନ ଫର୍ ନେସନ କାର୍ଯ୍ୟକ୍ରମଥି ଯୋଗ ଦେଇକରି ସେ କହିଛନ୍ ଯେ ଓଡ଼ିଶାନ ବିଜେପି ସରକାର ଗଠନ ହେଲେ ରାଜ୍ୟର ଜବର ବିକାଶ ହୋଇପାରବା। ଏହି କାର୍ଯ୍ୟକ୍ରମଥି ସମ୍ବଲପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଭିଲ୍ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଦିଲ୍ଲୀ ଇଣ୍ଡିଗୋ ବିମାନ ସେବା ଗଲାକାଲିନୁ ଫେରଘାଏ ମୁଲିଛେ। ଗଲାକାଲି ଧାରି ସମୟ ଉପରବେଳା 3:20 ଦିଲ୍ଲୀନୁ ବିମାନ ବାହାରିକରି ବେଲବୁଡ଼ାର 5:45 ଝାରସୁଡ଼ାନ ପହଞ୍ଚଥିଲା। ହପ୍ତାର ସବୁଦିନ ଇ ବିମାନ ଚଳାଚଳ କରିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ଶ୍ରୀ ତିୱାରୀ କହିଛନ୍। ସାଧାରଣ ନିର୍ବାଚନ ଲାଗି ସୁବର୍ଣ୍ଣପୁର ଜିଲ୍ଲାନ 40% ଅୟତ୍କା ଅକ୍ଷମତା ଥିବା ଦିବ୍ୟାଙ୍ଗ ଆଉ 85 ଅୟତ୍କା ବୟସର ଭୋଟରମାନଙ୍କ ଲାଗି ହୋମ୍ ଭୋଟିଂ ଆଉ ପୋଷ୍ଟାଲ ଭୋଟିଂ ମୂଲ ହୋଇଛେ। ଏଥିଲାଗି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀନ 12 ବରିଷ୍ଠ ନାଗରିକ ଆର୍ 10 ଦିବ୍ୟାଙ୍ଗ, ସୋନପୁର ନିର୍ବାଚନ ମଣ୍ଡଳୀନ 28 ବରିଷ୍ଠ ନାଗରିକ ଆର୍ 14 ଦିବ୍ୟାଙ୍ଗ ଭୋଟରଙ୍କୁ ମିଶାଇକରି 64 ମତଦାତା ନିଜର ଘରୁ ମତଦାନ କରବାରକେ ତାଲିକାଭୁକ୍ତ ହୋଇଛନ୍। ଆଇବା 19 ରାଜ୍ୟର ବଡ଼ଭାଗି ଜାଗାନ ତାତି 2-4 ଡିଗ୍ରୀ ସେଲ୍ସିୟସ୍ ତକ୍ ବଢ଼ବାର ସହିତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଗଲାକାଲି ନୂଆପଡ଼ାନ ଦିନର ଜହତାତି 42.2 ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର ଆର୍ ଝାରସୁଗୁଡ଼ାର ତାତି 40 ଡିଗ୍ରୀ ଉପରେ ରହିଥିଲା। ଏଚ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲାର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।